হরে কৃষ্ণ। আজি পবিত্র নিত্যানন্দ ত্রয়োদশী তিথি, মাঘ মাস শুক্লপক্ষ ত্রয়োদশী তিথি। হ্যাঁ, ফিনিশ করে আউথরে করে দেব, আউথরে পড়ে। তেণু আজি মাঘ মাস, এই যে বর্ষা হচ্ছে, এটা ସମୃଦ୍ଧିର ସୂଚକ ପ୍ରଦାନ କରୁଛି। ପ୍ରଭୁପାଦ ମହାରାଜ କହିଛନ୍ତି, ଯଦି ମାଘ ମାସର ଅନ୍ତିମରେ ଯଦି ବର୍ଷା ହେବ, ତାହେଲେ ସେ ରାଜ୍ୟ ସମୃଦ୍ଧ ହେବ ଏବଂ ସେ ରାଜା ହେଉଛି ପୁଣ୍ୟବାନ ରାଜା। ତେଣୁ ଯଦିଓ ଆମ ପାଇଁ ବେଶୀ ଭକ୍ତ ନ ଆସିପାରନ୍ତି, କିନ୍ତୁ ଏଇଟା ରାଜ୍ୟ ପାଇଁ ଭଲ ସୂଚନା ପ୍ରଦାନ କରୁଛି। ଯାହା ବି ହେଉ, ଆଜିର ପବିତ୍ର ତିଥିରେ 1474 ମସିହାରେ ନିତ୍ୟାନନ୍ଦ ପ୍ରଭୁ ଆବିର୍ଭାବ ହୋଇଥିଲେ। ଯେମିତି କୁହାଯାଏ, ଯେଇ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ। ସେହିଭଳି ଭାବରେ ଯେ ନିତ୍ୟାନନ୍ଦ ପ୍ରଭୁ, ସିଏ ହେଉଛନ୍ତି ବଳରାମ ଏବଂ ସିଏ ହେଉଛନ୍ତି ବଳଭଦ୍ର ବଳଦେବ। ତେଣୁ ଆଜିର ତିଥିରେ, ପବିତ୍ର ତିଥିରେ ଆସିଛନ୍ତି ନିତ୍ୟାନନ୍ଦ ପ୍ରଭୁ। ନିତ୍ୟାନନ୍ଦଙ୍କ ତତ୍ତ୍ୱ ବହୁତ ଗଭୀର ତତ୍ତ୍ୱ। ବର୍ଣ୍ଣନା କରାଯାଇଛି, ରାଢ ମାଝେ ଏକ ଚାକା ନାମେ ଆଛେ ଗ୍ରାମ, ରାଢ ମାଝେ ଏକ ଚାକା ନାମେ ଆଛେ ଗ୍ରାମ, ତହିଁ ଅବ ତିନ ନିତ୍ୟାନନ୍ଦ ବଳରାମ, ତହିଁ ଅବତୀର୍ଣ୍ଣ ନିତ୍ୟାନନ୍ଦ ବଳରାମ। ହାଡ଼ାଇ ପଣ୍ଡିତ ନାମ ଶୁଦ୍ଧ ବିପ୍ରରାଜ, ହାଡ଼ାଇ ପଣ୍ଡିତ ନାମ ଶୁଦ୍ଧ ବିପ୍ରରାଜ, ମୂଳେ ସର୍ବ ପିତା ତାନେ କୈଳ ପିତା ବ୍ୟାଜ, ମୂଳେ ସର୍ବ ପିତା ତାନେ ପିତା ବ୍ୟାଜ, ମହାଜୟ ଜୟ ଧ୍ୱନି ପୁଷ୍ପବରିଷଣ, ମହାଜୟ ଜୟ ଧ୍ୱନି ପୁଷ୍ପବରିଷଣ, ସଙ୍ଗୋପେ ଦେବତାଗଣ କରିଲା ତଖନ। ତେଣୁ ଆଜିର ମଧ୍ୟାହ୍ନ ତିଥିରେ ଯେତେବେଳେ ନିତ୍ୟାନନ୍ଦ ପ୍ରଭୁ ଆସୁଛନ୍ତି, ଜୟଧ୍ୱନି ହେଉଛି, ଜୟ ନିତ୍ୟାନନ୍ଦ ପ୍ରଭୁ କି। ମାତାଜୀ ମାନେ ଜୟଧ୍ୱନି କଲେ ନାହିଁ, ଜୟ ନିତ୍ୟାନନ୍ଦ ତ୍ରୟୋଦଶୀ ତିଥି କି। ଦେବତାମାନେ ପୁଷ୍ପ ବର୍ଷଣ କରୁଛନ୍ତି, ପ୍ରକୃତରେ ଦେବତାମାନେ ପୁଷ୍ପ ବର୍ଷଣ କରୁଛନ୍ତି, ଇନ୍ଦ୍ରଦେବ ପୁଷ୍ପ ବର୍ଷଣ କରୁଛନ୍ତି। ମହାଜୟ ଜୟ ଧ୍ୱନି ପୁଷ୍ପ ବରିଷଣ, ମହାଜୟ ଜୟ ଧ୍ୱନି ବରିଷଣ, ସଙ୍ଗୋପେ ଦେବତାଗଣ କରିଲା ତଖନ, ସଙ୍ଗୋପେ ଦେବତାଗଣ କରିଲା ତଖନ। ଦେବତାମାନେ ମଧ୍ୟ ଆସି ନିତ୍ୟାନନ୍ଦ ପ୍ରଭୁଙ୍କର ଜନ୍ମତିଥି ଭାଗ ନେଇଛନ୍ତି, ଦର୍ଶନ କରୁଛନ୍ତି। ତେଣୁ ଗୋପନରେ ସେମାନେ ବର୍ଷା ବସଉଛନ୍ତି, ଆମେ ଦେଖିପାରୁନି ଦେବତାମାନଙ୍କୁ, କିନ୍ତୁ ସେ ପକାଉଛନ୍ତି, ବର୍ଷା ମାଧ୍ୟମରେ ପୁଷ୍ପ ବୃଷ୍ଟି କରୁଛନ୍ତି, ଦେବଲୋକର ପୁଷ୍ପ ବୃଷ୍ଟି ହେଉଛି।
କୃପା ସିନ୍ଧୁ ଭକ୍ତିଦାତା ଶ୍ରୀ ବୈଷ୍ଣବ ଧାମ, କୃପା ସିନ୍ଧୁ ଭକ୍ତିଦାତା ଶ୍ରୀ ବୈଷ୍ଣବ ଧାମ, ଅବତୀର୍ଣ୍ଣ ଐଲାରାଡ଼େ ନିତ୍ୟାନନ୍ଦ ରାମ ଅବତୀର୍ଣ୍ଣ ଐଲାରାଡ଼େ ନିତ୍ୟାନନ୍ଦ ରାମ ଅବୁକି ସେଇ ଦିନ ହୋଇତେ ରାଢ଼ ମଣ୍ଡଳ ସକଲ ସେଇ ଦିନ ହୋଇତେ ରାଢ଼ ମଣ୍ଡଳ ସକଲ ପୁନଃ ପୁନଃ ବାଡ଼ିଥିଲା ଖିଲ ସୁମଙ୍ଗଳ ପୁନଃ ପୁନଃ ବାଡ଼ିଥିଲା ଖିଲ ସୁମଙ୍ଗଳ
ସେଇଦିନ ଠାରୁ ରାଢ଼ରେ ସବୁ ପ୍ରକାର ଅମଙ୍ଗଳ ଥିଲା କିନ୍ତୁ ରାଢ଼ ଦେଶ ସବୁ ନାଁ ହେଇଛି ତା'ର କିନ୍ତୁ ଯେତେବେଳେ ନିତ୍ୟାନନ୍ଦ ପ୍ରଭୁ ଆସିଲେ ସେଇଦିନ ଠାରୁ ସେଠି ସବୁ ସୁମଙ୍ଗଳ ଆସି ପହଞ୍ଚିଗଲା ତେଣୁ ଆମର ମଧ୍ୟ ଏ ଯେଉଁ ବର୍ଷା ସୂଚନା ଦେଉଛି ଏସବୁ ପ୍ରଭୁପାଦ ମହାରାଜଟା କହିଛନ୍ତି ସେ ରାଜ୍ୟର ସମୃଦ୍ଧି ହେବ ଏବଂ ରାଜା ହେଉଛନ୍ତି ପୁଣ୍ୟବାନ ରାଜା ତେଣୁ ଏ ନିତ୍ୟାନନ୍ଦ ମହାପ୍ରଭୁଙ୍କ ତତ୍ତ୍ୱ ବହୁତ ଗଭୀର ତତ୍ତ୍ୱ ଏଇଟା ବର୍ଣ୍ଣନା କରାଯାଇଛି ଅଦ୍ୱୈତ ପ୍ରକାଶରେ ବର୍ଣ୍ଣନା କରାଯାଇଛି 1474 ମସିହାରେ ନିତ୍ୟାନନ୍ଦ ପ୍ରଭୁଙ୍କର ଆବିର୍ଭାବ ହୋଇଥିଲା 12 ବର୍ଷ ପୂର୍ବରୁ ଗୌରାଙ୍ଗ ମହାପ୍ରଭୁଙ୍କର 12 ବର୍ଷ ପୂର୍ବରୁ ନିତ୍ୟାନନ୍ଦ ପ୍ରଭୁଙ୍କର ଆବିର୍ଭାବ ହୋଇଥିଲା ଏକଚକ୍ର ଗ୍ରାମ କିଏ ଯାଇଛନ୍ତି ଆମକୁ ସୌଭାଗ୍ୟ ମିଳିଥିଲା 1474 ପ୍ରଭୁପା ମାନେ ଗୌରାଙ୍ଗ ମହାପ୍ରଭୁଙ୍କର 12 ବର୍ଷ ପୂର୍ବରୁ 86 12 ବର୍ଷ ମାଇନସ୍ କଲେ କେତେ ହେବ 12 ବର୍ଷ ପୂର୍ବରୁ ଆସିଥିଲେ ତେଣୁ ଆମେ 2017 ମସିହାରେ ଯେତେବେଳେ ଭକ୍ତିଶାସ୍ତ୍ରୀ କରୁଥିଲୁ ସେହି ସମୟରେ ଆମେ ଯାଇଥିଲୁ ଏକଚକ୍ରା ଗ୍ରାମକୁ ଯାଇଥିଲୁ ଆମକୁ ସୌଭାଗ୍ୟ ନିତ୍ୟାନନ୍ଦ ପ୍ରଭୁଙ୍କର କୃପା ମିଳିଥିଲା ଆମେ ଯାଇଥିଲୁ ଦର୍ଶନ କରିଥିଲୁ ଆମେ ଗୋଟେ କଥା କହିବା ଯେଉଁଟା ବହିମାନଙ୍କରେ ନାହିଁ ସେ ଗୋଟେ କଥା ଆମେ ଯାଇଥିଲୁ ସେଠି ଜଣେ ଆମର ଯିଏ ଭକ୍ତିଶାସ୍ତ୍ର ଯିଏ ଡାଇରେକ୍ଟର ପଦ୍ମନାରାୟଣ ପ୍ରଭୁ ସେ ଆମର ଓଡ଼ିଆ ବୈଷ୍ଣବ ଜଣେ ଓଡ଼ିଆ ଭକ୍ତ ସେ କଥା କହୁଥିଲେ ତେଣୁ ଆମେ ସେଇଟା କହିବା ଲାଷ୍ଟକୁ କହିବା ତେଣୁ ଏଇ ଯେଉଁ ସ୍ଥାନ ରହିଛି ଏଇଟା ଅଦ୍ୱୈତ ପ୍ରକାଶ ବୋଲି ଗୋଟେ ଗ୍ରନ୍ଥ ଅଛି ସେଥିରେ କୁହାଯାଇଛି ରାଢ଼ ଦେଶେ ଏକଚକା ନାମେ ଗ୍ରାମ ଧନ୍ୟ ମହାପ୍ରଭୁ ଆସିଛନ୍ତି ମା ନିତ୍ୟାନନ୍ଦ ପ୍ରଭୁ ଆସିଛନ୍ତି ସେ ସ୍ଥାନକୁ ଧନ୍ୟ କରିଦେଇଛନ୍ତି ଯହିଁ ନିତ୍ୟାନନ୍ଦ ରାମ ହୈଲେ ଅବତୀର୍ଣ୍ଣ ତେଣୁ ନିତ୍ୟାନନ୍ଦ ରାମ ସେଇ ବଳରାମ ସେହି ବଳଭଦ୍ର ଏବଂ ସେହି ହେଉଛନ୍ତି ନିତ୍ୟାନନ୍ଦ ରାମ ସେହି ନିତ୍ୟାନନ୍ଦ ରାମ ସେଠି ଅବତୀର୍ଣ୍ଣ ହୋଇଛନ୍ତି ବସୁଦେବ ଅବତାର ହାଡ଼ାଇ ପଣ୍ଡିତ ତାଙ୍କର ପିତା ହେଉଛନ୍ତି ହାଡ଼ାଇ ପଣ୍ଡିତ ଯିଏକି ବସୁଦେବ ଯେମିତି ଭଗବାନ କୃଷ୍ଣଙ୍କର ପିତା ହେଉଛନ୍ତି ରୋହିଣୀ ନନ୍ଦନ ବା ଆମର ଯେଉଁ ନିତ୍ୟାନନ୍ଦ ବଳରାମଙ୍କ ପିତା ହେଉଛନ୍ତି ବସୁଦେବ ସେହିଭଳି ଭାବରେ ନିତ୍ୟାନନ୍ଦଙ୍କ ପିତା ହେଉଛନ୍ତି ହାଡ଼ାଇ ପଣ୍ଡିତ ସେ ହେଉଛନ୍ତି ବସୁଦେବଙ୍କର ଅବତାର ଯିଏ ସବୁ ଭଗବାନଙ୍କ କୃଷ୍ଣଙ୍କର ଲୀଳାରେ ଯେଉଁମାନେ ଭାଗ ନେଇଥିଲେ ସେମାନେ ସବୁ ଗୌରାଙ୍ଗ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କର ଲୀଳାରେ ମଧ୍ୟ ଭାଗ ନେଇଛନ୍ତି ଯିଏ ବସୁଦେବ ହେଇଥିଲେ ସେ ହେଉଛନ୍ତି ହାଡ଼ାଇ ପଣ୍ଡିତ ତାନ ପୁତ୍ର ନିତ୍ୟାନନ୍ଦ ସଦାଇ ଆନନ୍ଦ ସିଏ ଆନନ୍ଦ ଘନ ଆନନ୍ଦ ଲୀଳା ଆନନ୍ଦ ପ୍ରଦାନ କରିବେ ସିଏ ଆନନ୍ଦ ପ୍ରଦାନ କରିବେ ସେଥିପାଇଁ ନିତ୍ୟ ଆନନ୍ଦ ସିଏ ନିତ୍ୟାନନ୍ଦ ସଦାଇ ଆନନ୍ଦିତ ତାଙ୍କର ପିତା ମଧ୍ୟ କେହି ଯେମିତି ନନ୍ଦ ମହାରାଜ ନନ୍ଦ କି ଆନନ୍ଦ ଭୟୋ ଜୟ କହ୍ନିଆ ଲାଲ କି ସେ ଆନନ୍ଦର ମୂର୍ତ୍ତି ସିଏ ଭଗବାନ ଆବିର୍ଭାବ ହେଇଛନ୍ତି ଆନନ୍ଦ ଘନ ତେଣୁ ତାଙ୍କର କେତେ ଆନନ୍ଦ ନ ହୋଇଥିବ ଆମେ ତାଙ୍କ କଥା କହି ଆନନ୍ଦିତ ହେଉଛେ ତାଙ୍କ କଥା ଶୁଣି ଆନନ୍ଦିତ ହେଉଛେ ତେଣୁ ସ୍ୱୟଂ ଯେ ତାଙ୍କର ପିତା ସେ କେତେ ଆନନ୍ଦିତ ନ ହେଉଥିବେ ସେଇଟା କୁହେ ତାନ ପୁତ୍ର ନିତ୍ୟାନନ୍ଦ ସଦାଇ ଆନନ୍ଦିତ ପଦ୍ମାବତୀ ମାତା ତାର ସାଧ୍ୱୀ ଶିରୋମଣି ତାଙ୍କର ମାଆ ହେଉଛନ୍ତି ପଦ୍ମାବତୀ। ମୋର ପ୍ରଭୁ କହେ ଯାରେ ସାକ୍ଷାତ ରୋହିଣୀ, ତେଣୁ ସେ ହେଉଛନ୍ତି ରୋହିଣୀ ମାତା। ରୋହିଣୀ ମାତାଙ୍କର ପୁତ୍ର ହେଉଛନ୍ତି ଯେମିତି ବଳରାମ, ସେଭଳି ଭାବରେ ରୋହିଣୀ ମାତା ବର୍ତ୍ତମାନ ପଦ୍ମାବତୀ ରୂପରେ ଆସିଛନ୍ତି ଏବଂ ବସୁଦେବ ହାଡ଼ାଇ ପଣ୍ଡିତ ରୂପରେ ଆସିଛନ୍ତି, ସେ ତାଙ୍କର ନିତ୍ୟାନନ୍ଦ ତାଙ୍କର ପୁତ୍ର ରୂପରେ ଆସିଛନ୍ତି। ତେରଶତ ପଞ୍ଚାନବେ ଶକେ ମାଘେ ମାସେ, ତେରଶହ ପଞ୍ଚାନବେ ଶକ କହିଲେ ଚଉଦଶହ ଚଉସ୍ତରୀ, ଅଣାଅଶୀ ବର୍ଷ ବ୍ୟାକ୍, ଶକଟା ହେଉଛି ଅଣାଅଶୀ ବର୍ଷ ବ୍ୟାକ୍ରେ ରହିଛି। ତେଣୁ ଏଇ ମାଘ ମାସରେ, ଆଜିର ତିଥିରେ ମାଘ ମାସ ଶୁକ୍ଳପକ୍ଷ ଶୁକ୍ଳା ତ୍ରୟୋଦଶୀତିରେ ରାମେର ପ୍ରକାଶ, ତ୍ରୟୋଦଶୀ ତିଥି ଆଜିର ତ୍ରୟୋଦଶୀ ତିଥି, ଆଜିର ତିଥିରେ ଏଇ ନିତ୍ୟାନନ୍ଦ ପ୍ରଭୁ ରାମ ପ୍ରକାଶ ହେଇଥିଲେ। ବ୍ରଜେ ବଳରାମ ଯାଇ ସେଇ ନିତ୍ୟାନନ୍ଦ ଅବତୀର୍ଣ୍ଣ ହେଲା ବିତରିତ ପ୍ରେମାନନ୍ଦ, ପ୍ରେମାନନ୍ଦ ପ୍ରଦାନ କରିବା ପାଇଁ ନିତ୍ୟାନନ୍ଦ ପ୍ରଭୁ ଆସିଛନ୍ତି, ପ୍ରେମାନନ୍ଦ ସେ ବିତରଣ କରୁଛନ୍ତି। ତେଣୁ ଏଇ ନିତ୍ୟାନନ୍ଦ ପ୍ରଭୁ ଏଇ ପ୍ରେମ ପ୍ରଦାନ କରୁଛନ୍ତି ସମସ୍ତଙ୍କୁ। ନିତାଇୟା ନିତାଇ ଗୁଣମଣିୟା ମା, ନିତାଇ ଗୁଣମଣି, ନିତାଇ ଗୁଣମଣିୟା ମା, ନିତାଇ ଗୁଣମଣିୟା ନିଆ ପ୍ରେମର ବନ୍ୟା ଭାଷା ଲବନି, ଆନିଆ ପ୍ରେମର ବନ୍ୟାବନି, ପ୍ରେମର ବନ୍ୟା ଲୟା ନିତାଇ ଆଇଲ ଗୌଡ଼ ଦେଶେ, ପ୍ରେମର ବନ୍ୟା ଲୟା ନିତାଇ ଆଇଲ ଗୌଡ଼ ଦେଶେ, ଡୁବି ଲବ କତ ଗଣ ଦିନହୀନ ଭାସେ, ଡୁବି ଲବ କତ ଗଣ ଦିନହୀନ ଭାସେ। ପ୍ରେମର ବନ୍ୟା ଆସିଛି, ପ୍ରେମର ବନ୍ୟାରେ ଗୌଡ଼ ଦେଶକୁ ଆସିଛନ୍ତି ନିତ୍ୟାନନ୍ଦ ପ୍ରଭୁ। ଡୁବିଲ ଭକତ ଗଣ, ସେ ପ୍ରେମର ବନ୍ୟାରେ ଭକ୍ତମାନେ ସବୁ ଡୁବି ଯାଉଛନ୍ତି, କିନ୍ତୁ ଯେଉଁମାନେ ଦିନହୀନ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ସେ ବନ୍ୟା ତାଙ୍କୁ ଛୁଇଁପାରିଲା ନାହିଁ, ସେମାନେ ଉପରେ ଉପରେ ଚାଲିଲେ, ସେ ବନ୍ୟାକୁ ସେ ପ୍ରେମକୁ ପ୍ରାପ୍ତ ହୋଇପାରିଲେ ନାହିଁ। ଦିନହୀନ ଭାଷେ
ଦିନହୀନ ପତିତ ମର ନାହିଁ ବାଚେ, ଦିନହୀନ ପତିତ ମର ନାହିଁ ବାଚେ, ବ୍ରହ୍ମାର ଦୁର୍ଲଭ ପ୍ରେମ ସବାକାରେ ଯାଚେ, ବ୍ରହ୍ମାର ଦୁର୍ଲଭ ପ୍ରେମ ସବାକାରେ ଯାଚେ।
ସେ କୌଣସି ବାଛ ବିଚାର କଲେ ନାହିଁ। ମହା ଭଗବାନ କୃଷ୍ଣଙ୍କର ଯେତେବେଳେ ଆସିଥିଲେ ସବୁ ବାଛ ବିଚାର କରିଥିଲେ। ଭଗବତ ଗୀତାରେ ଭଗବାନ କହିଲେ ଇଦଂ ତେ ନା ତପସ୍କାୟ ନା ଭକ୍ତାୟ କଦାଚନ, ଏଇସବୁ ଜ୍ଞାନକୁ ଯେଉଁମାନେ ଅଭକ୍ତ ତାଙ୍କୁ ପ୍ରଦାନ କରିବ ନାହିଁ, ଏସବୁ କଥା କହିଥିଲେ। କିନ୍ତୁ ନିତ୍ୟାନନ୍ଦ ପ୍ରଭୁ, ସେସବୁ ମହାପ୍ରଭୁ ଏବଂ ନିତ୍ୟାନନ୍ଦ ପ୍ରଭୁ ଏ କୌଣସି ବାଛ ବିଚାର ରଖିନାହାନ୍ତି। ଦିନହୀନ ପତିତ ପାମର ନାହିଁ ବାଛେ, ବ୍ରହ୍ମାର ଦୁର୍ଲଭ ପ୍ରେମ, ଏ ପ୍ରେମ ଏଭଳି ବ୍ରହ୍ମା ମଧ୍ୟ ପ୍ରାପ୍ତ ହୋଇପାରୁନାହାନ୍ତି। ବ୍ରହ୍ମା କଥା ଆମେ ବ୍ରହ୍ମ ସମ୍ପ୍ରଦାୟରେ ଆସୁଛେ, ସେଇ ବ୍ରହ୍ମା ମଧ୍ୟ ଯେଉଁ ପ୍ରେମ ପ୍ରାପ୍ତ ହୋଇପାରୁନାହାନ୍ତି, ସେହି ପ୍ରେମକୁ ସବାକାରେ ଯାଚେ, ସମସ୍ତଙ୍କୁ ଯାଚିକି ଦେଉଛନ୍ତି, ସେଇ ବ୍ରହ୍ମାର ଦୁର୍ଲଭ ପ୍ରେମ ସବାକାରେ ଯାଚେ।
ଆବଦ୍ଧ କରୁଣା ସିନ୍ଧୁ काटिया मुहाना अवधक काटिया मुहाना घरे घरे बोले प्रेमा आमी आर बाना घरे घरे बोले प्रेमा आमी आर बाना
आज पर्यंत जो प्रेम प्रदान करा जाय नथिला आज से ही प्रेम घरे घरे बुलिकी दौंती नित्यानंद प्रभु ते करुणा मै भगवान नित्यानंद प्रभु बुली बुलिकी प्रदान कर घरे घरे आम जाऊने सी आसम पाखक प्रदान करसंत को
लोचन बोले मोर नेता देवाना भजिला लोचन बोले मोर देवाना भजिला अजानिया सुनिया से आत्मघाती हईल जानिया सु
तेणु ये नित्यानंद प्रभुंकर जे भजन कले नाही से जानी सुनी निजर आत्महत्या कले जानिया सुनिया से ही आत्मघाती हईल नित्यानंद प्रभु एभली भाव रे बहुत करुणामय नित्यानंद प्रभुंकर तेणु नित्यानंद प्रभुंकर अनेक लीला रही तबे आमे तत्व को जीवा ना कहीं तथापि किसी शुणीदे तत्व नित्यानंद प्रभु तत्व आमर चैतन्य भागवत आरंभ से कथा कहुई जे आजानुलंबित भुजौ कनकावदात संकीर्तनैक पितरौ कमलायताख्यौ विश्वंभरौ द्विजभरौ जुगधर्म पाळौ वंदे जगत प्रिय करो करुणावतारो ये दुजन को प्रार्थना कर चैतन्य भागवत में चैतन्य महाप्रभुंकर नित्यानंद प्रभु पार्षद मान विषय जो मुख्य ग्रंथ हो चैतन्य भागवत चैतन्य भागवत में मूल ग्रंथ चैतन्य महाप्रभु एवं नित्यानंद प्रभु विषय पार्षद मान विषय वर्णना कर तेरे वृंदावन दास ठाकुर जे कि व्यासदेवंकर अवतार जे कि भागवत रचना करथिले से तांकर अवतार होसंदी वृंदावन दास ठाकुर से जेतेबेले चैतन्य महाप्रभुंक लीला वर्णना करुसंदी चैतन्य भागवतम रे से नित्यानंद प्रभुंकर भावरे भावित हई से चैतन्य महाप्रभुंक लीला को विस्तार भाव वर्णना करिनथिले तेणु कृष्णदास कविराज गोस्वामी जो लीला को वृंदावन दास ठाकुर विस्तार भाव वर्णना करसंदी ताकु संक्षेप वर्णना कले एवं जो लीला को वृंदावन दास ठाकुर संक्षेप वर्णना करसंदी से लीला को चैतन्य चरितामृत रे विस्तार भाव वर्णना कले एवं विशेष भाव रे चैतन्य महाप्रभु को अंतरलीला एथरे चैतन्य चरितामृत रे वर्णना करा जायछि तेणु चैतन्य चरितामृत रे जो 14टी श्लोक रहिसंदी ये मंगलाचरण से मंगलाचरण हय त्रिविध प्रकार कौन कौन ना वस्तु निर्देश आशीर्वाद नमस्कार ये तीन प्रकार मंगलाचरण को तीन प्रकार विभक्त कर गोटे वस्तु निर्देश कौन कहते कौन वस्तु रही आशीर्वाद प्रदान कर समस्त आशीर्वाद प्रदान कर प्रणाम भगवान कथा कह पूर्व भगवान प्रणाम करेणु छटी श्लोक प्रथम छटी श्लोक चैतन्य महाप्रभु विषय वर्णना कर तेणु तापर जो पांचटी श्लोक ये पांचटी श्लोक नित्यानंद प्रभु तत्व रही तेणु से कथा कह संकर्षण कारण तो साई गर्भदसाई चपयोगी साई शेष जस्यांश कला स नित्यानंद क्यं राम शरण ममांतु संकर्षण संकर्षण महाप्रभुंकर भगवान कृष्णंकर लीला रे ये संकर्षण होते बलराम होते संकर्षण नाम होता से होती कारण तो साई कारण तो साई कहले कारण सागर जोटाक गजल ओसन कज सबर कारण सी ସେଇ କାରଣ ସାଗରରେ ଯିଏ ଶୟନ କରିଛନ୍ତି ସେଇ ବିଷ୍ଣୁ, କାରଣତୋ ସାଇ ବିଷ୍ଣୁ, କାରଣତୋ ସାଇ ବିଷ୍ଣୁ ଏବଂ ଗର୍ଭୋଦ ସାଇ, ତାଙ୍କଠାରୁ ଏହିସବୁ ଭୌତିକ ଜଗତ ସୃଷ୍ଟି ହେଉଛି। ତେଣୁ ଏହି ଭୌତିକ ଜଗତ ଯେଉଁ ସୃଷ୍ଟି ହେଉଛି, ଏ ଭୌତିକ ଜଗତ ସୃଷ୍ଟିକୁ ବିସ୍ତାର କରିବା ପାଇଁ ସେ କାରଣତୋ ସାଇ ବିଷ୍ଣୁଙ୍କ ଠାରୁ ଆଉ ଜଣେ ଅବତାର ଆସୁଛନ୍ତି, ସେ ହେଉଛନ୍ତି ଗର୍ଭୋଦ ସାଇ ବିଷ୍ଣୁ। ସେଇ ଭୌତିକ ଜଗତରେ ତାଙ୍କ ଶରୀରରୁ ସ୍ୱେଦ ବା ଝାଳ ନିର୍ଗତ କରି ଗର୍ଭୋଦକ ଜଳ ସୃଷ୍ଟି କରୁଛନ୍ତି। H2O ଜଳ ସୃଷ୍ଟି ହେଉଛି ତା ନୁହଁ, ଏଇ ଭଗବାନଙ୍କର ଶରୀରରୁ ଏସବୁ ଜଳ ଆସୁଛି। ତେଣୁ ଇଏ ଯେଉଁ ଜଳ ସୃଷ୍ଟି ଭଗବାନ ସେହି ଗର୍ଭୋଦକ ଜଳରେ ଶୟନ କରିଛନ୍ତି ସେହି ଗର୍ଭୋଦ ସାଇ, ଏବଂ ତାଙ୍କଠାରୁ ଆଉ ଜଣେ ବିସ୍ତାର ଆସୁଛନ୍ତି, ସେ ହେଉଛନ୍ତି ପୟବଧି ସାଇ, ଯିଏ କ୍ଷୀରସାଗରରେ ଶୟନ କରିଛନ୍ତି, କ୍ଷୀରସାଗର କ୍ଷୀରସିନ୍ଧୁରେ ଶୟନ କରିଛନ୍ତି କ୍ଷୀରୋଦକ ସାଇ ବିଷ୍ଣୁ। ଏବଂ ଶେଷଶ୍ଚ ଆଉ ଜଣେ ତାଙ୍କଠାରୁ ଅବତାର ଆସୁଛନ୍ତି, ସେ ହେଉଛି ଶେଷ ଅବତାର। ଶେଷଶ୍ଚ ଯଶ୍ୟା ଅଂଶ ଅଂଶ କଳା, ଯଶ୍ୟାଂଶ କଳା, ଯାହାଙ୍କର ଅଂଶ ଏବଂ କଳା, ସେ ହେଉଛନ୍ତି ନିତ୍ୟାନନ୍ଦ ରାମଖ୍ୟ ରାମଂ ଶରଣଂ ମମାତୁ। ସେ ନିତ୍ୟାନନ୍ଦ ରାମ ଆମକୁ ଶରଣ ପ୍ରଦାନ କରନ୍ତୁ। ତେଣୁ ମାୟାତୀତେ ବ୍ୟାପି ବୈକୁଣ୍ଠ ଲୋକେ ପୂର୍ଣ୍ଣୈଶ୍ୱର୍ଯ୍ୟ ଶ୍ରୀ ଚତୁର୍ଭୁଜ ମଧ୍ୟେ ରୂପଂ ଯଶୋଦ୍ଭାତି ସଂକର୍ଷଣାଖ୍ୟଂ ତଂ ଶ୍ରୀ ନିତ୍ୟାନନ୍ଦ ରାମଂ ପ୍ରପଦ୍ୟେ। ଏ ଭୌତିକ ଜଗତ ଯେଉଁ ରହିଛି, ଏ ମାୟା ମାୟାର ଜଗତ, ଆର ଉର୍ଦ୍ଧ୍ୱରେ ଯେଉଁ ରହିଛି ପୂର୍ଣ୍ଣୈଶ୍ୱର୍ଯ୍ୟ ପରିପୂର୍ଣ୍ଣ ସର୍ବବ୍ୟାପକ ଶ୍ରୀ ବୈକୁଣ୍ଠ ଲୋକ ଯେଉଁ ରହିଛି, ସେଠି ରହିଛନ୍ତି ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଚାତୁର୍ଭୁଜ। ଆମର ଯେଉଁ ଭଗବାନ ରାମଚନ୍ଦ୍ର ଆସିଛନ୍ତି, ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ, ଏମାନେ ହେଉଛନ୍ତି ସେଇ ଚତୁର୍ଭୁଜ, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ। ତେଣୁ ଏଇ ଚାରି ଭୁଜ ଯେଉଁ ଚତୁର୍ଭୁଜ ମଧ୍ୟରେ ଯେ ସଂକର୍ଷଣ ରହିଛନ୍ତି, ସିଏ ହେଉଛନ୍ତି ଯାହାଙ୍କର ରୂପ, ସିଏ ହେଉଛନ୍ତି ନିତ୍ୟାନନ୍ଦ ରାମ। ବଳରାମ ଅବତାରରେ ମୁଁ ତାଙ୍କର ଶରଣଗତ ହେଲି। ତାପରେ ମାୟା ଭର୍ତ୍ତା ଦାଣ୍ଡ ସଂଘାଶ୍ରୟାଙ୍ଗ ସେତେ ସାକ୍ଷାତ କାରଣାମ୍ବୋଧି ମଧ୍ୟେ ଯଶିକାଂଶ ଶ୍ରୀ ପୁମାନ ନାଦିଦେବ ସ୍ତଂ ଶ୍ରୀନାଥ ନିତ୍ୟାନନ୍ଦ ରାମଂ ପ୍ରପଦ୍ୟେ। ଯିଏ ସାକ୍ଷାତ ମାୟାଧୀଶ ଅର୍ଥାତ୍ ମାୟାର ପ୍ରତି ଇଚ୍ଛଣ କରିଥାନ୍ତି, ବ୍ରହ୍ମାଣ୍ଡ ସମୂହ ଯାହାଙ୍କ ଅଣ୍ଡରୁ ଉଦ୍ଭବ ହୋଇଅଛି, ଯିଏ କାରଣାନ୍ନବରେ ଶୟନ କରିଅଛନ୍ତି, ସେ ଆଦି ଅବତାର ପୁରୁଷ ମହାବିଷ୍ଣୁ ଯାହାଙ୍କର ଏକ ଅଂଶ, ସେ ମହାବିଷ୍ଣୁ ଯାହାଙ୍କଠାରୁ ଆସୁଛନ୍ତି ଗୋଟିଏ ଅଂଶ ମହାବିଷ୍ଣୁ। ତେଣୁ ସେହି ନିତ୍ୟାନନ୍ଦ ନାମ ବଳରାମଙ୍କର ଅବତାରର ମୁଁ ଶରଣଗତ ହେଲି। ଆମେ ସମସ୍ତେ ଇଏ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଶରଣାଗତ ହେଉଛନ୍ତି, ଆମେ ମଧ୍ୟ ଶରଣାଗତ ହେଉଛେ ନିତ୍ୟାନନ୍ଦଙ୍କର କୃପା ପ୍ରାପ୍ତ ହେବା। ତାପରେ କୁହାଯାଉଛି ଯେ ଯଶ୍ୟାଂଶାଂଶ ଶ୍ରୀଲ ଗର୍ଭୋଦ ସାଇ ଜନ ନାଭ୍ୟ ନାଭ୍ୟଭଜଂ ଲୋକସଂଘାତ ନାଳମ ଲୋକଶ୍ରେଷ୍ଠୁ ଶୃତିକା ଧାମ ଧାତୁ ସ୍ତଂ ଶ୍ରୀ ନିତ୍ୟାନନ୍ଦ ରାମଂ ପ୍ରପଦ୍ୟେ। ଚତୁର୍ଦ୍ଦଶ ଭୁବନାତ୍ମକ ଲୋକ ସକଳ, ଏଇ ଚଉଦଟି ଭୁବନ ରହିଛି, ଏ ଯାହାଙ୍କର ଆଶ୍ରୟ ଏବଂ ଯାହାଙ୍କର ନାଭି ପଦ୍ମ ଲୋକପିତାମହ ବ୍ରହ୍ମାଙ୍କର ଉତ୍ପତ୍ତି ସ୍ଥାନ ଗର୍ଭୋଦକ ସାଇ ବିଷ୍ଣୁ, ସେହି ଗର୍ଭୋଦକ ସାଇ ବିଷ୍ଣୁ ବିରାଟ ପୁରୁଷ ଯାହାଙ୍କର ଅଂଶର ଅଂଶ, ସେଇ କାରଣତୋ ସାଇ ବିଷ୍ଣୁଙ୍କର ଅଂଶ। ତେଣୁ ଭଗବାନଙ୍କର ଇଏ ହେଉଛନ୍ତି କାରଣତୋ ସାଇ ବିଷ୍ଣୁ ହେଉଛନ୍ତି ଅଂଶ, ତାଙ୍କର ଅଂଶ ହେଉଛନ୍ତି ଗର୍ଭୋଦକ ସାଇ ବିଷ୍ଣୁ। ତେଣୁ ଇଏ ଗର୍ଭୋଦ ସାଇ ବିଷ୍ଣୁ ଯାହାଙ୍କର ଅଂଶର ଅଂଶ, ସେଇ ନିତ୍ୟାନନ୍ଦ ରାମ, ସେଇ ନିତ୍ୟାନନ୍ଦ ରାମ ତାଙ୍କର ଆମେ ଶରଣାଗତ ହେଉଛେ। ସେଇଭଳି ଭାବରେ ଯଶ୍ୟାଂଶାଂଶାଂଶ ପରମାତ୍ମା ପରାତ୍ମା କ୍ଷୀଳାନାଂ ପୋଷ୍ଟା ବିଷ୍ଣୁର୍ଭାତି ଦୁଗ୍ଧାବ୍ଧି ସାଇ କ୍ଷୌଣୀର୍ଭର୍ତ୍ତା ଯତ୍ କଳା ସୋ ଅପି ଅନସ୍ତ ତଂ ଶ୍ରୀ ନିତ୍ୟାନନ୍ଦ ରାମ ପ୍ରପଦ୍ୟେ। ତେଣୁ ନିଖିଳ ଜୀବର ଯେ ଅନ୍ତର୍ଯ୍ୟାମୀ ଓ ପାଳନକର୍ତ୍ତା ବିଷ୍ଣୁ, ଯାହାଙ୍କର ଅଂଶର ଅଂଶର ଅଂଶ ଏବଂ ଧରଣଧର ସୁପ୍ରସିଦ୍ଧ ଅନନ୍ତ ଦେବ ମଧ୍ୟ ଯାହାଙ୍କର କଳା, ସେ ନିତ୍ୟାନନ୍ଦ ବଳରାମ ଅବତାରଙ୍କର ଆମେ ଶରଣାଗତ ହେଉଛେ। ତେଣୁ ଚୈତନ୍ୟ ଚରିତାମୃତ ଆଦି ଲୀଳା ପଞ୍ଚମ ପରିଚ୍ଛେଦ ଶ୍ଳୋକ 4 କୁହାଯାଇଛି ନିତ୍ୟାନନ୍ଦ ରାମ ବିଷୟରେ। ସର୍ବବତାରି କୃଷ୍ଣ
स्वयं भगवान तार द्वितीय देह श्री बलराम।
दुई थर कहले समय पड़ियो तारे तारे मुझे पढ़ुची आर अर्थ मत समझ बुझुना बुझे दौची। सर्व अवतारी कृष्ण स्वयं भगवान कृष्ण आम भगवद गीता भागवतम प्रथम स्कंद तीन अध्याय तृतीय अध्याय बाईस अवतार विषय कही भगवान सुत गोस्वामी कहले ये चाहश कलापुंस कृष्णस्तु भगवान स्वयं से आमर ये संप्रदायर नाम हूँ कृष्ण चेतना संघ मूल भगवान हूँ कृष्ण तेणु तांकर द्वितीय देह हूँ श्री बलराम कृष्णकर प्रथम विस्तार हूँ बलराम तेणु एक ही स्वरूप दुहे भिन्न मात्र का स्वरूप एका दुई जनकर किंतु भिन्न अलग अलग शरीर रही आद्य काय बुह्य कृष्ण लीलार सहाय ये माने कृष्ण लीलार साहय कर कृष्ण नवद्वीपे श्री चैतन्य चंद्र से बलराम संगे श्री नित्यानंद से कृष्ण वर्तमान नवद्वीपे चैतन्य चंद्र रूप से आई बलराम होती नित्यानंद बलराम गोसाई मूल संकर्षण पंचरूप धरिकर कृष्णर सेवन मूल संकर्षण जो नित्यानंद प्रभु मूल संकर्षण तांकर से पांच रूप से भगवान कृष्णकर सेवा करपने करेन कृष्ण लीलार सहाय सृष्टि लीला कार्य करे धरि चारि काय ये सृष्टि से साय कर चारि काय धरी वासुदेव संकर्षण प्रद्युम्न अनिरुद्ध सृष्टियादिक सेवा तार आज्ञार पालन ये जो सृष्टि करगवान इच्छा ये सब सृष्टि होेष रूपे करे कृष्णर विविध सेवन शेष जो अवतार रही शेष भगवान सेवार से शेषता प्राप्त होती नाँ हूँ शेष शेषदेव तेणु सी भगवान विभिन्न प्रकार सेवा कर कथा से कहुची स्वयं बलदेव महाशय भगवान कृष्ण सेवा कर कथा कौन कह अन्य मान छार अन्य माने स्वयं बलदेव कृष्णकर सेवा कर सर्वरूपे आस्वादय कृष्ण सेवानंद से राम चैतन्यर संगे नित्यानंद से बलराम से होती नित्यानंद चैतन्य भागवतम कह तुमार महिमा जानिबार शक्तिकार मूर्तिमंत तुम्हें कृष्ण रस अवतार भगवान नित्यानंद प्रभु महिमा किए जापर ये होती कृष्ण रस रूर्तिमंत अवतार हो नित्यानंद प्रभु आनंद भगवान हो सच्चिदानंद घन तेणु से आनंदर अवतार हो नित्यानंद प्रभु बाह्य ना जान तुम संकीर्तन सुखे अहर्निश कृष्ण गुण तुमार सुमुखे भगवान गुण सब बड़े नित्यानंद प्रभु कर मुखरु सब बड़े आसुची भगवान गुणगान करनंतदेव कथा कहुची से एक हजार मुख तक रही भगवान जो गुणगान कर पर्यंत शेष हो पारना भगवान गुणगान करने सरी शेष हो पारना कृष्णचंद्र तुमार हृदय निरंतर तुमार विग्रह कृष्ण विलासर घर भगवान लीला विलास कर नित्यानंद प्रभु भगवान ध्यान रे से आनंदित होतेव तुमार जो जन प्रीति करे सत्य 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 कृष्ण ना छाड़ेन तारे तेणु आम जदि नित्यानंद प्रभु को जदि प्रीति करवा तेल कृष्ण आमको केवले छाड़े ना तेणु आम वर्णना कर नित्यानंद प्रभु लीला महाप्रभु यही 1474 मसीह एक चक्र ग्राम से आविर्भाव होते 11 वर्ष काल से सब लीला कर 12 वर्ष काल लीला कर 11 वर्ष लिखाई कि 12 वर्ष से विशेष भाव में ये विद्या विद्यारस आस्वादन करुले नित्यानंद प्रभु पिलादिने से सब महाप्रभु भगवान लीलार स्थलीन होते तेणु से विभिन्न प्रकार सब ड्रामा करुले छोट पिला बेले सब विभिन्न प्रकार ड्रामा करुले विशेष भाव से लक्ष्मण रोल सब कर स्वयं भगवान लक्ष्मण ଲକ୍ଷ୍ମଣ ଦେବ ସିଏ। ତେଣୁ ଆମେ ଜାଣିଛେ ଯେଉଁଭଳି ଭାବରେ ଭଗବାନ ଲକ୍ଷ୍ମଣ ଦେବଙ୍କର ଯେତେବେଳେ ଯେଉଁ ରାବଣଙ୍କର ପୁତ୍ର ମେଘନାଥ ଯିଏ ଯେତେବେଳେ ଅସ୍ତ୍ର ଛାଡ଼ିଥିଲା ଶକ୍ତି ଭେଦ କରିଥିଲା ସେତେବେଳେ ଲକ୍ଷ୍ମଣ ଦେବ ଅଚେତ ହୋଇଥିଲେ। ସେଇ ଲୀଳାଟିକୁ ସେଠି ସେ କରିଥିଲେ ଏକଚକ୍ରାରେ ଏଭଳି କରିଥିଲେ। ସେ ସବୁ ସାଙ୍ଗ ପିଲାମାନଙ୍କ ସହିତ ଛୋଟ ପିଲା ହୋଇଛନ୍ତି ସାଙ୍ଗ ପିଲାମାନଙ୍କ ସହିତ ସବୁ ଲୀଳା କରିଥିଲେ ତାଙ୍କୁ ସବୁ କହିଥିଲେ ଯେମିତି ଯେ ମେଘନାଦ ଏଇଭଳି ଭାବରେ ଅସ୍ତ ମାରିବ ତେଣୁ ମୁଁ ଲକ୍ଷ୍ମଣ ହେବି ମୁଁ ଅଚେତ ହୋଇଯିବି ଇଏ ହନୁମାନ ହେବ ଇଏ ଯାଇକି କନ୍ଧମାନ ପର୍ବତ ଆଣିବ ସିଏ ଆଣିକି ସେ ବିଶ୍ୱଲୋକରାଣୀ ମୋତେ ଶୁଙ୍ଘେଇଲେ ତାପରେ ଯେମିତି ନିତ୍ୟାନନ୍ଦ ଲକ୍ଷ୍ମଣ ଦେବ ପାଇଥିଲେ ଚୈତନ୍ୟ ପ୍ରାପ୍ତ ହୋଇଥିଲେ ସେଇଭଳି ଭାବରେ ସବୁ ଲୀଳା ସେ ଡାଇରେକ୍ସନ୍ ଦେଇଦେଲେ ଡାଇରେକ୍ସନ୍ ଦେଇଦେଇକି ସେ ଲୀଳା ଅନୁଷ୍ଠିତ ହେଲା। ଅନୁଷ୍ଠିତ ହେଇ ଯେତେବେଳେ ଏଇଭଳି ଭାବରେ ମେଘନାଥ ଯିଏ ରୋଲ୍ କରିଛି ସର ମାରିଦେଇଛି ଶକ୍ତିଭେଦ ସର ମାରିଦେଇଛି ସେତେବେଳେ ନିତ୍ୟାନନ୍ଦ ବାବୁ ଅଚେତ ହୋଇଯାଇଛନ୍ତି। ଅଚେତ ହୋଇଗଲା ପରେ ଆଉ ସେ ଉଠୁନାହାନ୍ତି ଡ୍ରାମା ହେଉଛି ଉଠିଯିବା କଥା ଯେ ଉଠୁନାହାନ୍ତି ସମସ୍ତଙ୍କ ଭାଳିଣୀ ପଡ଼ିଗଲା ତାଙ୍କ ପିତାମାତା ସବୁ ଆସି ପହଞ୍ଚିଗଲେ ସମସ୍ତେ ଆସି ପହଞ୍ଚିଗଲେ ତାହା ଉଠୁନାହାନ୍ତି ସମସ୍ତେ ଭାବିଲେ ମୃତ୍ୟୁବରଣ କରିଗଲେ। ତାପରେ ଜଣେ ଭଗବାନଙ୍କ ଲୀଳା ନା ଏଇଟା ଭଗବାନଙ୍କ ହେଉଛି ସବୁକିଛି କ'ଣ ପରଫେକ୍ଟ ପୂର୍ଣ୍ଣ କୌଣସି ଅପୂର୍ଣ୍ଣତା ନାହିଁ ସେ ପୂର୍ଣ୍ଣ ସବୁଥିରେ ପୂର୍ଣ୍ଣ। ତେଣୁ ଭଗବାନ ଗୋଟେ ବ୍ୟବସ୍ଥା କରେଇଲେ ଜଣଙ୍କୁ ସେ ବୁଦ୍ଧି ଦେଲେ ସେ କହିଲେ ଆରେ ସେ କହିଥିଲେ ଜଣେ ହନୁମାନ ଯେ ତୁମେ ହନୁମାନ ହେଇଥିଲେ ତୁମେ କାହିଁ ଯାଇଛ ରହିଛ କାହିଁକି ଯାଇନ କାହିଁକି ଯାହା ଶୀଘ୍ର କନ୍ଧ ଯାଇକି କନ୍ଧ ପୁଣି ସେ ଯାଇକି ଯାଇକି ଗୋଟେ କନ୍ଧମାନ ଆଣିକି ଆସିଲେ ଗୋଟେ ପଥର ଭଳିଆ ଆଣିକି ଆସିଲେ ସେଠି ଗୋଟେ ବିଶ୍ୱଲୋକରଣୀ ବାହାରିକି ଯେତେବେଳେ ଶୁଣିଦେଲେ ସେତେବେଳେ ଏଇଭଳି ଭାବରେ ନିତ୍ୟାନନ୍ଦ ପ୍ରଭୁଙ୍କ ଲୀଳା ସବୁ ରହିଛି। ବୈଦ୍ୟ ହୋଇଗଲେ ହଁ ତେଣୁ ଏଇଭଳି ଭାବରେ ଯେହେତୁ ନିତ୍ୟାନନ୍ଦ ପ୍ରଭୁ ଆମର ଏଇଠି କାହିଁ ଖୋଲୁନି ମୋ ପାଖରେ ଥିଲା ମୁଁ ସେଇଟା ଇଏ କରିଥିଲି ମୁଁ ଲେଖିଥିଲି ଯେ ମୁଁ କାହିଁକି ସେଇଟା ଭୁଲିଗଲି। ଆଚ୍ଛା ଏଇଠି ଆମର ପ୍ରଭୁପାଦ ମହାରାଜ ମୋତେ କହିଛନ୍ତି ଯେତେବେଳେ ସେ ଥିଲେ ସେଇ ସମୟରେ ଜଣେ ସନ୍ନ୍ୟାସୀ ଆସିଥିଲେ ଠିକ୍ ଅଛି। ତେଣୁ ଏଇଭଳି ଭାବରେ ନିତ୍ୟାନନ୍ଦ ପ୍ରଭୁଙ୍କ ଲୀଳା ଅନେକ ଅଛି ଆମର ଆରମ୍ଭ ନ ହେବା ପୂର୍ବରୁ ଶେଷ ହୋଇଗଲା। ନିତ୍ୟାନନ୍ଦ ପ୍ରଭୁ ଏଇଭଳି ଭାବରେ ପାଞ୍ଚ ମିନିଟ୍ରେ ଆମେ କଥାକୁ ଶେଷ କରିବା। ନିତ୍ୟାନନ୍ଦ ପ୍ରଭୁ ସିଏ ଜଣେ ଆସିଥିଲେ ବ୍ରାହ୍ମଣ ତୈଥିକ ବ୍ରାହ୍ମଣ ଆସିଥିଲେ ଯେମିତି ଭଗବାନ ରାମଚନ୍ଦ୍ରକୁ ବିଶ୍ୱାମିତ୍ର ଆସି ନେଇଯାଇଥିଲେ ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ ନେଇଯାଇଥିଲେ ସେଇଭଳି ଭାବରେ ଜଣେ ତୈଥିକ ବ୍ରାହ୍ମଣ ସେଇ ବିଶ୍ୱାମିତ୍ର ହୋଇଥିବେ ସେ ତାଙ୍କୁ ନେଇଗଲେ ତୀର୍ଥ ଭ୍ରମଣରେ ଅନେକ ବର୍ଷ 30 ବର୍ଷ କାଳ ନା କେତେ ରହିଛି ମୁଁ ସେଇଟା ଖାତାରେ ଭୁଲିଗଲି 30 ବର୍ଷ କାଳ ବିଭିନ୍ନ ତୀର୍ଥକୁ ସେ ଯାଇଛନ୍ତି ଭାରତବର୍ଷରେ ଯେତେ ତୀର୍ଥ ରହିଛି ସବୁ ତୀର୍ଥକୁ ଯାଇଛନ୍ତି। ତୀର୍ଥ ଭ୍ରମଣ କରିକିରି ସେ ଅନ୍ତିମରେ ସେ ଆସି ପହଞ୍ଚିଗଲେ ଯେଉଁଠି ନବଦୀପ ଧାମରେ ପହଞ୍ଚିଗଲେ। ନବଦୀପ ଧାମରେ ନନ୍ଦନ ଆଚାର୍ଯ୍ୟଙ୍କ ଗୃହ ଯେଉଁ ରହିଛି ସେଇ ନନ୍ଦନ ଆଚାର୍ଯ୍ୟ ଗୃହରେ ସେ ଲୁଚିକି ରହିଥିଲେ। ଏଣେ ମହାପ୍ରଭୁ ସ୍ୱପ୍ନରେ ଦେଖିଲେ ନିତ୍ୟାନନ୍ଦ ରାମ ବଳରାମଙ୍କ ଭଳି ଦେଖିଲେ ତାଳଧ୍ୱଜ ରଥ ଏସବୁ ବର୍ଣ୍ଣନା କରାଯାଇଛି ସ୍ୱପ୍ନ ଏସବୁ କଥା ରହିଛି। ତେଣୁ ସେ ପଠାଇଲେ ହରିଦାସ ଏବଂ ନିତ୍ୟାନନ୍ଦଙ୍କୁ ପଠାଇଲେ ଏ ସରି ହରିଦାସ ଏବଂ ଶ୍ରୀବାସ ପଣ୍ଡିତଙ୍କୁ ପଠାଇଲେ ଯାହା ତୁମେ ଆଣିକି ଆସିବ ନିତ୍ୟାନନ୍ଦକୁ କେଉଁଠି ଅଛନ୍ତି ସେ ଲୁଚିକି ରହିଛନ୍ତି ମୁଁ ସ୍ୱପ୍ନ ଦେଖିଲି ତୁମେ ଦେଖ କେଉଁଠି ଅଛନ୍ତି। ତେଣୁ ସିଏ ଗଲେ ଖୋଜି 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 କେଉଁଠି ପାଇପାରିଲେ ନାହିଁ ତେଣୁ ସେ ଫେରି ଆସିଲେ କହିଲେ ନା ଆମେ କେଉଁଠି ପାଇଲୁ ନାହିଁ। ତେଣୁ ମହାପ୍ରଭୁ ଗଲେ ମହାପ୍ରଭୁ ଯାଇ ସିଧା ପହଞ୍ଚିଗଲେ ନନ୍ଦନ ଆଚାର୍ଯ୍ୟଙ୍କ ଗୃହରେ ଏବଂ ନନ୍ଦନ ଆଚାର୍ଯ୍ୟ ଗୃହରେ ନିତ୍ୟାନନ୍ଦ ପ୍ରଭୁ ରହିଛନ୍ତି ସେଠି ସବୁ ତାଙ୍କ ଲୀଳା ସାରି ନିତ୍ୟାନନ୍ଦ ପ୍ରଭୁ ଏବଂ ମହାପ୍ରଭୁଙ୍କ ମିଳନ ବିଷୟରେ ବର୍ଣ୍ଣନା କରାଯିବ ବହୁ ବିସ୍ତାର ଲୀଳା ରହିଛି ସବୁ। ଏଇ ମାଧ୍ୟମରେ ସେ ସୂଚାଇ ଦେବାକୁ ଚାହୁଁଛନ୍ତି ଯେ ମହାପ୍ରଭୁଙ୍କ କୃପା ବିନା ଜଣେ ନିତ୍ୟାନନ୍ଦ କୃପା ପ୍ରାପ୍ତ ହୋଇପାରିବ ନାହିଁ ଏବଂ ନିତ୍ୟାନନ୍ଦ କୃପା ବିନା ଜଣେ ମହାପ୍ରଭୁଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇପାରିବ ନାହିଁ। ଯେମିତି ରଘୁନାଥ ଦାସ ଗୋସ୍ୱାମୀ ଚୂଡ଼ାଦଧି ଉତ୍ସବ କରିଥିଲେ ତେବେ ନିତ୍ୟାନନ୍ଦ ପ୍ରଭୁ ବିଶେଷ ଭାବରେ ମହାପ୍ରଭୁ ତାଙ୍କୁ ଦେଇଥିଲେ ଆଦେଶ ଦେଇଥିଲେ ଶୁନ ଶୁନ ନିତ୍ୟାନନ୍ଦ ଶୁନ ହରିଦାସ ଆମାର ଆଜ୍ଞା ସଦା କରିବ କର ପ୍ରକାଶ ପ୍ରତି ଘରେ ଘରେ ଘିଆ କର ଏଇ ଭିକ୍ଷା ବଲକୃଷ୍ଣ ଭଜ କୃଷ୍ଣ କର କୃଷ୍ଣ ଶିକ୍ଷା। ଏଇଭଳି ଭାବରେ ଯେଉଁ ନିତ୍ୟାନନ୍ଦ ପ୍ରଭୁଙ୍କୁ ଯେଉଁ ଆଦେଶ ଦିଆଯାଇଥିଲା ସେଇ ଧାରାରେ ଆମକୁ ମଧ୍ୟ ଏଇ ଆଦେଶ ମିଳିଛି, ଆମେ ପ୍ରତି ଘରେ ଯାଇକରି ବୁର୍ଲାରେ ସମ୍ବଲପୁରରେ ସବୁଠାରେ ଯାଇ ଏ ଭଗବାନ କଥା ପ୍ରଚାର କରିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଜୟ ନିତ୍ୟାନନ୍ଦ ପ୍ରଭୁ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌର ଭକ୍ତବୃନ୍ଦ କି, ଦାଇ ଗୌର ପ୍ରେମାନନ୍ଦେ। ମା ମାନେ ସ୍ୱାଗତ କଲେ ନାହିଁ ନିତ୍ୟାନନ୍ଦ ପ୍ରଭୁଙ୍କୁ।